ಆಕಾಶವಾಣಿ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଏକ୍ସିୟମ୍ ଫୋର୍ ମିଶନ ମହାକାଶ ଯାନ ମହାକାଶ କେନ୍ଦ୍ରକୁ ଉତ୍କ୍ଷେପଣ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ରାଷ୍ଟ୍ରପତିଙ୍କ ସମେତ ଦେଶର କୋଣ ଅନୁକୋଣରୁ ମିଳିବାରେ ଲାଗିଛି ଶୁଭେଚ୍ଛା, ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ, ଚୀନ୍ର କୁଇଙ୍ଗଦାଓଠାରେ ଆଜିଠାରୁ ଆରମ୍ଭ ହେଲା ଏସ୍ସିଓ ସଦସ୍ୟ ରାଷ୍ଟ୍ରଙ୍କର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ, ଆକାଶମାର୍ଗରୁ ଇସ୍ରାଏଲ୍ର ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ଅତି କମ୍ରେ 70 ଜଣଙ୍କର ମୃତ୍ୟୁ, ଏବଂ କୈଳାସ ମାନସରୋବର ଯାତ୍ରାର ଦ୍ୱିତୀୟ ବ୍ୟାଚ୍ରେ ଆଜି 47 ଜଣ ସାମିଲ। ଏକ୍ସିୟମ୍ ଫୋର୍ ମିଶନ ମହାକାଶ ଯାନ ଆଜି ଭାରତୀୟ ସମୟ ଅପରାହ୍ନ 12:01 ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଛି। ଏହି ଅବସରରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ମହାକାଶରୁ ଏକ ବାର୍ତ୍ତା ଦେଇ କହିଛନ୍ତି, ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ସେ ଆହୁରି କହିଛନ୍ତି, ସେମାନେ 41 ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଆସିଛନ୍ତି ଓ ପ୍ରତି ସେକେଣ୍ଡରେ 7.5 କିଲୋମିଟର ବେଗରେ ପୃଥିବୀ ଚାରିପଟରେ ଘୁରି ବୁଲୁଛନ୍ତି। ଶୁକ୍ଳା କହିଛନ୍ତି, ତ୍ରିରଙ୍ଗାକୁ ଗର୍ବର ସହିତ ସେ କାନ୍ଧରେ ରଖିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି। ଏହି ମିଶନ କେବଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା ନୁହେଁ, ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଅୟମାରମ୍ଭ। ଦେଶବାସୀଙ୍କୁ ଏହାର ଅଂଶ ହେବାକୁ ସେ ନିମନ୍ତ୍ରଣ କରିଥିବା କହିଛନ୍ତି। ଆପଣମାନଙ୍କ ହୃଦୟ ଗର୍ବରେ ଫୁଲି ଉଠୁ, ଆସନ୍ତୁ ଏକାଠି ଏହି ବିଶାଳ ଲମ୍ଫକୁ ଆଗକୁ ନେବା। ଏଥିସହିତ ସେ ଜୟ ହିନ୍ଦ ଓ ଜୟ ଭାରତ ବୋଲି ସ୍ଲୋଗାନ ଦେଇଛନ୍ତି। ଶୁଭ୍ରାଂଶୁଙ୍କ ପିତା ଶମ୍ଭୁଦୟାଲ ଶୁକ୍ଳା ତାଙ୍କ ପୁଅଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଶୁଭ୍ରାଂଶୁଙ୍କ ତ୍ୟାଗ ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ନେଇ ପହଞ୍ଚାଇଛି।
बहुत अच्छा हम रहा और हमारा ये मिशन बच्चे का पूरा हो रहा है, इसलिए हम लोग बहुत अपने को गौरवान्वित महसूस करते हैं और बहुत भाग्यशाली हैं हम, ऐसे बच्चे के पिता हैं, उसकी वजह से हमारा आज इतना मान सम्मान हो रहा है कि हम बहुत खुश हैं और जिंदगी का हमारे सबसे बड़ा खुशी के दिन है हमारे लिए।
ତେବେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉତ୍କ୍ଷେପିତ ହେବାର 28 ଘଣ୍ଟା ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ ସହିତ ଏକ୍ସିୟମ୍ ଫୋର୍ ମିଶନ ମିଳିତ ହେବ। ପ୍ରଥମେ ଗତ ମେ 29 ତାରିଖରେ ଉତ୍କ୍ଷେପଣ ପାଇଁ ସମୟ ସ୍ଥିର ହୋଇଥିଲେ ମଧ୍ୟ ପାଣିପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହା ସମ୍ଭବପର ହୋଇପାରିନଥିଲା। ଏହି ଐତିହାସିକ ମିଶନରେ ଭାରତର ଶୁଭ୍ରାଂଶୁ ଶୁକ୍ଳାଙ୍କ ସମେତ ପୋଲାଣ୍ଡର ସ୍ଲାଇଓ ଉଜାନ୍ସ୍କି, ହଙ୍ଗେରୀର ଟିବୋର କାପୁ ଏବଂ ଆମେରିକାର ପେଗି ୱିଡସନ୍ ମହାକାଶକୁ ଯାତ୍ରା କରିଛନ୍ତି। ଏହି ମହାକାଶଚାରୀମାନେ ମହାକାଶ କେନ୍ଦ୍ରରେ 2 ସପ୍ତାହ ରହଣି ମଧ୍ୟରେ ବିଭିନ୍ନ ଗବେଷଣାରେ ସଂଶ୍ଳିଷ୍ଟ ହେବେ। ମାଇକ୍ରୋଗ୍ରାଭିଟି, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରସାର ଆଦି ବିଭିନ୍ନ କ୍ଷେତ୍ରରେ ସେମାନେ ଗବେଷଣା କରିବେ। 31 ଦେଶର ପ୍ରାୟ 60 ବୈଜ୍ଞାନିକ ଅଧ୍ୟୟନରେ ସେମାନେ ଅନ୍ତର୍ଭୁକ୍ତ ହେବାର ଜଣାପଡ଼ିଛି। ଏକ୍ସିୟମ୍ ଫୋର୍ ମିଶନ, ନାସା, ଇସ୍ରୋ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଏକ ନୂତନ ମାଇଲଖୁଣ୍ଡ ସୃଷ୍ଟି କରିଥିବାରୁ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ଶୁଭ୍ରାଂଶୁ ଓ ତାଙ୍କ ଟିମ୍ ଏକ୍ସିୟମ୍ ଫୋର୍ ମିଶନରେ ଯାତ୍ରା କରିବା ପ୍ରମାଣ କରୁଛି ଯେ ବିଶ୍ୱ ଗୋଟିଏ ପରିବାର, ବସୁଧୈବ କୁଟୁମ୍ବକମ୍। ଏହି ମିଶନର ସଫଳତା ପାଇଁ ସେ ଶୁଭକାମନା ଜଣାଇବା ସହିତ ନାସା ଓ ଇସ୍ରୋ ମଧ୍ୟରେ ସ୍ଥାୟୀ ସହଭାଗିତାର ଏହା ପ୍ରତିଫଳନ କରୁଛି ବୋଲି କହିଛନ୍ତି। କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଏକ୍ସିୟମ୍ ଫୋର୍ ମିଶନରେ ଯାତ୍ରା କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ଡକ୍ଟର ସିଂ କହିଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଯିଏ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଛନ୍ତି। ସେ କହିଛନ୍ତି, ଏହା ଭାରତ ପାଇଁ ବାସ୍ତବରେ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସଂସ୍କାର ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଢ଼ୁଥିବା ବିଶ୍ୱସ୍ତରୀୟ ସହଯୋଗ ଭାରତକୁ ମହାକାଶ ଅନୁସନ୍ଧାନରେ ଏକ ଅଗ୍ରଣୀ ରାଷ୍ଟ୍ରରେ ସ୍ଥାନିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସମଗ୍ର ଦେଶରେ ଆଜି ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। 1975 ଜୁନ୍ 25 ତାରିଖରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦ୍ୱାରା ସୃଷ୍ଟ ପରିସ୍ଥିତିକୁ ଏହା ସ୍ମରଣ କରାଯାଉଛି। ଏହି ସମୟରେ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, କଂଗ୍ରେସ 50 ବର୍ଷ ପୂର୍ବେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପଛରେ ଯେଉଁ ଏକଛତ୍ରବାଦ ମାନସିକତା ରହିଥିଲା ତାହା ଏବେ ମଧ୍ୟ ବଳବତ୍ତର ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଜରୁରୀକାଳୀନ ପରିସ୍ଥିତି ବେଳେ ଯାହା ରହିଥିଲା ତାହା ରହିଛି। ଭିନ୍ନମତକୁ ଦମନ କରିବା, ଧାର୍ମିକ ତୁଷ୍ଟିକରଣ, କ୍ଷମତାର ଅହଙ୍କାର କଂଗ୍ରେସକୁ ଜାବୁଡ଼ି ଧରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।
25 ଜୁନ୍ 1975 କି ଆଧି ରାତ କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେ ଆନ୍ତରିକ ଅଶାନ୍ତି କା ବାହାନା ବନାକର ଭାରତ ପର ଆପାତକାଳ ଥୋପ ଦିଆ ଥା ଔର ଦେଶ କେ ସମ୍ବିଧାନ କି ହତ୍ୟା କର ଦି ଥି। 50 ବର୍ଷ ବାଦ ଭି କଂଗ୍ରେସ ଉସୀ ମାନସିକତା କେ ସାଥ ଜୀ ରହୀ ହୈ, ଉସକି ନିୟତ ଆଜ ଭି ୱୈସି ହି ତାନାଶାହୀ ୱାଲି ହୈ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, 50 ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇ ଗଣତନ୍ତ୍ରର କଣ୍ଠରୋଧ କରାଯିବା ଏକ ଘୃଣ୍ୟ ପ୍ରୟାସ ଥିଲା। ଆଜି ସମ୍ବିଧାନ ହତ୍ୟା ଦିବସ ଅବସରରେ ଶ୍ରୀ ସିଂ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବରେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ସେ କହିଛନ୍ତି, ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଏବଂ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ। ସେ ପୁଣି କହିଛନ୍ତି, ସେହି ସମୟ ମଧ୍ୟରେ ସମସ୍ତ ବିରୋଧୀ ନେତାଙ୍କୁ ଜେଲ୍ରେ ବନ୍ଦୀ କରାଯାଇଥିଲା ଏବଂ ଏପରି କୌଣସି ସାମ୍ବିଧାନିକ ସଂସ୍ଥା ବାକି ନଥିଲା ଯାହାର ଅପବ୍ୟବହାର କରାଯାଇନଥିଲା। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପରେ ମଧ୍ୟ ତତ୍କାଳୀନ ସରକାର ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିବାରେ ସଫଳ ହୋଇନଥିଲେ। ଚୀନ୍ର କ୍ୱିଙ୍ଗଦାଓଠାରେ ଆଜିଠାରୁ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଛନ୍ତି। ଏହି ଦୁଇଦିନିଆ ବୈଠକ ଅବସରରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ମଣ୍ଡଳୀ ମତ ବିନିମୟ କରୁଛନ୍ତି। ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ଦୃଷ୍ଟିକୋଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଆଲୋକପାତ କରିବେ। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଚୀନ୍ ଏବଂ ରୁଷ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। କୈଳାସ ମାନସରୋବର ଯାତ୍ରା 2025ର ଦ୍ୱିତୀୟ ବ୍ୟାଚ୍ରେ 47 ଜଣ ଯାତ୍ରୀ ସାମିଲ ହୋଇଛନ୍ତି। ଆଜି ସକାଳ 8:20-8:45 ମଧ୍ୟରେ ଯାତ୍ରୀମାନେ ସଫଳତାର ସହ ନାଥୁଲା ସୀମା ଅତିକ୍ରମ କରିଛନ୍ତି। ସମସ୍ତ ଯାତ୍ରୀ ସେମାନଙ୍କର ଆଗାମୀ ଦିବ୍ୟ ଯାତ୍ରା ଆରମ୍ଭ କରିବା ସମୟରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଯାତ୍ରୀମାନେ ଗ୍ୟାଙ୍ଗଟକ୍ ଏବଂ ପରିବେଶ ଅନୁକୂଳ କେନ୍ଦ୍ରରେ ରହଣି ସମୟରେ ସେମାନଙ୍କୁ ସିକିମ୍ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସୁବିଧା ଓ ଆତିଥ୍ୟ ପ୍ରଦାନ କରାଯାଉଛି। ଆକାଶମାର୍ଗରୁ ଇସ୍ରାଏଲ୍ର ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ଅତି କମ୍ରେ 70 ଜଣ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅନେକ ମାନବୀୟ ସହାୟତା ଅପେକ୍ଷାରେ ଥିବାବେଳେ ପ୍ରାଣ ହରାଇଛନ୍ତି। ଗଣମାଧ୍ୟମକୁ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଦକ୍ଷିଣ ଗାଜା ଷ୍ଟ୍ରିପ୍ର ରାଫା ଉତ୍ତରରେ ଥିବା ସାକାଉସ୍ ଅଞ୍ଚଳରେ ଏକ ଆମେରିକୀୟ ସହାୟତା ବଣ୍ଟନ କେନ୍ଦ୍ର ନିକଟରେ ଏକତ୍ରିତ ହୋଇଥିବା ପାଲେଷ୍ଟାଇନ୍ଙ୍କ ଭିଡ଼ ଉପରେ ଇସ୍ରାଏଲ୍ ଗୁଳି ବର୍ଷା କରିଥିଲା। ଗାଜାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଏକ ଡାକ୍ତରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାକାଉସ୍ରେ ଏହି ଘଟଣାରେ ଅତି କମ୍ରେ 25 ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍ର ନୁସେରାତରେ ଥିବା ଅଲ୍ ଆୱାଦ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଇସ୍ରାଏଲ୍ ସେନା ୱାଦି ଗାଜାର ଦକ୍ଷିଣରେ ଥିବା ସାଲହ ଅଲ୍ ଦିନ୍ ଷ୍ଟ୍ରିଟ୍ରେ ସାହାଯ୍ୟ ପାଇଁ ଅପେକ୍ଷାରତ ପାଲେଷ୍ଟାଇନ୍କୁ ଟାର୍ଗେଟ୍ କରିବା ପରେ ଏଥିରେ 19 ଜଣଙ୍କର ମୃତ୍ୟୁ ଘଟିଛି ଓ 142 ଜଣ ଆହତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏକ୍ସିୟମ୍ 4 ମିଶନ ମହାକାଶଯାନ ମହାକାଶ କେନ୍ଦ୍ରକୁ ଉତ୍କ୍ଷେପଣ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ରାଷ୍ଟ୍ରପତିଙ୍କ ସମେତ ଦେଶର କୋଣ ଅନୁକୋଣରୁ ମିଳିବାରେ ଲାଗିଛି ଶୁଭେଚ୍ଛା। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ଚୀନ୍ର କ୍ୱାଙ୍ଗଦୋଠାରେ ଆଜିଠାରୁ ଆରମ୍ଭ ହେଲା ଏସ୍ସିଓ ସଦସ୍ୟ ରାଷ୍ଟ୍ରଙ୍କର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଆକାଶମାର୍ଗରୁ ଇସ୍ରାଏଲ୍ର ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ଅତି କମ୍ରେ 70 ଜଣଙ୍କର ମୃତ୍ୟୁ ଏବଂ କୈଳାସ ମାନସରୋବର ଯାତ୍ରାର ଦ୍ୱିତୀୟ ବ୍ୟାଚ୍ରେ ଆଜି 46 ଜଣ ସାମିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।